भागवतम दशम स्कंद 48 अध्याय श्लोक 19 बुझले। आत्मसृष्ट मिदं विश्वम अन्वा विश्व स्वशक्तिभिः इयते बहुधा ब्रह्मन् श्रुत प्रत्यक्ष गोचरम् आत्मसृष्टमिदं विश्वम् अन्वाविश्य स्वशक्तिभिः इयते बहुधा ब्रह्मन् श्रुत प्रत्यक्ष गोचरम् आत्मसृष्टमिदं विश्वम् अन्वाविश्य स्वशक्तिभिः इयते बहुधा ब्रह्मन् श्रोत प्रत्यक्ष गोचरम् आत्मसृष्टमिदं विश्वम् अविश्वासशक्तिभिः श्रोत प्रत्यक्ष गोचरम् आत्मसृष्टमिदं विश्वम् अन्वाविश्य स्वशक्तिभिः इयते बहुधा ब्रह्मन् श्रोत प्रत्यक्ष गोचरम् आत्मसृष्टमिदं विश्वम् अन्वाविश्य स्वशक्तिभिः इयते बहुधा ब्रह्मन् श्रोत प्रत्यक्ष गोचरम् हरे कृष्ण भक्त सुजन मातृवृंद आमर यही श्रीमद भागवत कथा को आप स्वागत जनाऊु ये आमर जो कथा प्रकृत मथुरा रो रही अक्रूर भवन में ये सब लीला चल भगवान कर से लीला वर्तमान कौ स्थान कौम बहुत ब्रह्मांड में भूम ब्रह्मांड में कौटी मत चल वर्तमान अनुषित होता नित्य लीला ये तेणु आम समस्ते वर्तमान आम ध्यान को केन्द्रित करवा से लीलारे आम तो कहीचे किभली भाव में अक्रूर भगवान पादपद्म को निजर अंक धारण कर कोल धारण करद सम्मान कर समय बहुत विनय सहकार ये सब श्लोक कौन एगार श्लोक सतर रु अठाईश ए सतर रु सतैश 11 श्लोक रे सब कह जाए दुईट श्लोक आलोचना करतीय श्लोक कह 19 नंबर श्लोक कौन आत्मसृष्टम इदम विश्वम ये विश्व किभली सृष्टि है बहु वैज्ञानिक मैंने गवेषणा कर चली आहरी जापार ना के सृष्टि है कि शास्त्र में वर्णना कर भगवान सृष्टि करे सृष्टि कर भगवान हो सृष्टिकर्ता आए सृष्टि कर किए कहीपर भगवान कौन मुझे सृष्टि करना भगवान कहले भूमि आपो नलो वायु खंग मन बुद्धि एवच अहंकार इत्यंगे भिन्ना प्रकृति अस्तुता भगवान शक्ति भगवान सृष्टि करागवत श्रुत प्रत्यक्ष गोचरम श्रुति रे शास्त्र जापर गोचर हो पार गोचरभूत हो पारे से सब कथा आ प्रत्यक्ष मत आम देखुचे प्रत्यक्ष जो सब देखुचे ये सब जहाँ सब रही भूमि रही जल रही अग्नि रही वायु रही आकाश रही आहरी सूक्ष्म तत्व सब रही मन बुद्धि अहंकार ଏଇସବୁ ଯେଉଁ ତତ୍ତ୍ୱ ରହିଛି ଏସବୁ କିଏ ସୃଷ୍ଟି କଲା? ଏଇଟା ଶାସ୍ତ୍ରରେ ଏବଂ ପ୍ରତ୍ୟକ୍ଷରେ ଜାଣିହେବ। ଆମେ ନିଜେ ମଧ୍ୟ ଆମ ଭିତରେ ସବୁକିଛି ତତ୍ତ୍ୱ ରହିଛି। ଆମର ଶରୀରରେ ବହୁତ ତତ୍ତ୍ୱ ରହିଛି, ଜଳ ତତ୍ତ୍ୱ ରହିଛି, ପାଞ୍ଚଟି ମହାଭୂତ ରହିଛି ଆମ ଶରୀରରେ, ବାହ୍ୟ ଯେଉଁ ସ୍ଥୂଳ ଶରୀର ରହିଛି ବାହାରକୁ ଦେଖାଯାଉଛି ଆମକୁ ଯେଉଁଟାକ, ଏଇଟା ପାଞ୍ଚଟି ମହାଭୂତରେ ତିଆରି ହୋଇଛି। ଏବଂ ତିନୋଟି ରହିଛି ସୂକ୍ଷ୍ମ ତତ୍ତ୍ୱ ରହିଛି, ଯେଉଁ ମନ ବୁଦ୍ଧି ଅହଙ୍କାର, ଇଏ ହେଉଛି ଆମର ସୂକ୍ଷ୍ମ ଶରୀର। ଏ ଶରୀରକୁ ଆମର କିଏ ସୃଷ୍ଟି କଲା? ତେଣୁ ଏଇଠି କହୁଛି ଆତ୍ମସୃଷ୍ଟମ ଇଦମ୍ ବିଶ୍ୱମ, ଭଗବାନ ହିଁ ସୃଷ୍ଟି କରୁଛନ୍ତି। ଯେମିତି ଉଦାହରଣ ଦିଆଯାଏ ବୁଢ଼ିଆଣୀ, ବୁଢ଼ିଆଣୀ ତା'ର ଶକ୍ତିରୁ ତା'ର ଜିହ୍ୱାରୁ ଯେଉଁ ଲାଳରୁ ସେ ସୃଷ୍ଟି କରେ, କ'ଣ ସେ ଯେଉଁ ଜାଲ ସୃଷ୍ଟି କରେ, ସିଏ ନିଜେ ସୃଷ୍ଟି କରେ। ଆମେ ଦେଖୁଛେ ପ୍ରତ୍ୟକ୍ଷ ଗୋଚର, ଏଇଟା ଦେଖୁଛେ ଆମେ କରୁଛେ, ଏବଂ ପୁଣି ତାକୁ ପୁଣି ନିଜେ ଭିତରକୁ ନେଇଯାଉଛି। ସେହିଭଳି ଭାବରେ ବିଶ୍ୱ ସୃଷ୍ଟ ଭଗବାନ କରିଛନ୍ତି। ଆତ୍ମସୃଷ୍ଟ ଇଦମ୍ ବିଶ୍ୱମ, ଏଇ ବିଶ୍ୱ ଅନ୍ୱା ବିଶ୍ୱ ସ୍ୱଶକ୍ତି ବି, ଭଗବାନ ମଧ୍ୟ ସୃଷ୍ଟି କରିକିରି ଏଇ ସୃଷ୍ଟି ଭିତରକୁ ସେ ନିଜେ ପ୍ରବେଶ ଆବିଶ୍ୟ ଅନୁ ଆବିଶ୍ୟ ନିଜେ ପ୍ରବେଶ କରୁଛନ୍ତି। ଅନୁପ୍ରବେଶ କରିକିରି ଭଗବାନ ଯଦି ପ୍ରବେଶ ନ କରିବେ ଭୂତ ସୃଷ୍ଟି ଭୂତ ସୃଷ୍ଟି କାର୍ଯ୍ୟ କରିପାରିବ ନାହିଁ। ଯେତେବେଳେ ସୃଷ୍ଟି ହେଉଥିଲା ସେ ବିଷୟରେ ଏଇଟା ବର୍ଣ୍ଣନା କରାଯାଇଛି। ନୋଦତିଷ୍ଠ ତଦା ବିରାଟ, ନୋଦତିଷ୍ଠ ତଦା ତୃତୀୟ ସ୍କନ୍ଧ ଛବିଶ ଅଧ୍ୟାୟରେ କପିଳଦେବ କଥା କହୁଛନ୍ତି। ସବୁ ବସ୍ତୁ ତ ସୃଷ୍ଟି ହୋଇଗଲା, ଭୂମି ଜଳ ଅଗ୍ନି ବାୟୁ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଦେବତାମାନେ ଏସବୁ ସବୁ ସୃଷ୍ଟି ହୋଇଗଲେ, କିନ୍ତୁ ତଥାପି ଏ ଯେଉଁ ବିଶ୍ୱବ୍ରହ୍ମାଣ୍ଡ ରୂପକ ଯେଉଁ ପୁରୁଷ ସେ ଉଠିଲେନି, ଜାଗ୍ରତ ହେଲେ ନାହିଁ। ଏ ଶ୍ଳୋକଟି ଅଛନ୍ତି ତୃତୀୟ ସ୍କନ୍ଧ ଛବିଶ ଅଧ୍ୟାୟରେ କପିଳଦେବ ସୃଷ୍ଟିର ବୃତ୍ତାନ୍ତକୁ କହିଛନ୍ତି। ସବୁକିଛି ତତ୍ତ୍ୱ ରହିଛି ଆମ ପାଖରେ, ଆମେ ସେଇଟା ଗ୍ରହଣ ନକରି ଆମେ ନିଜେ ବୁଝିବା ପାଇଁ ଚାହିଁଲେ କ'ଣ ହେବ? ତେଣୁ ଆମର ଏଇଠି କୁହାଯାଏ, ସାଧାରଣତଃ ଏଇ ଉଦାହରଣଟି ଦିଆଯାଏ, ଆମର ପିତା କିଏ? ପିତାକୁ ଜାଣିବା ପାଇଁ ହେଲେ ଆମର ମା କହିବେ କି ତୁମର ପିତା, ଆମେ ବହୁତ ସହଜରେ ବୁଝିଯିବା। କିନ୍ତୁ ଯଦି ଆମେ କହିବା ନା ମୁଁ ପରୀକ୍ଷା କରିବି, ଜିନ୍ ଟେଷ୍ଟ କହୁଛନ୍ତି ବର୍ତ୍ତମାନ, ଜିନ୍ ଟେଷ୍ଟ କରୁଥା, କୋଟି କୋଟି ଲୋକଙ୍କର ଜିନ୍ ଟେଷ୍ଟ କର, କିଏ ତୁମର ପିତା ତୁମେ ଜାଣିବ, ତୁମର ଜୀବନ ଥିବା ପର୍ଯ୍ୟନ୍ତ ଦେଖୁଥା କେଉଁଠି ଟେଷ୍ଟ କରିବ। ସେହିଭଳି ଭାବରେ ମାତା ବେଦ ହେଉଛନ୍ତି ଆମର ମାତା, ବେଦ କହୁଛନ୍ତି ଇଏ ତୁମର ପିତା ବୋଲି। ତେଣୁ ଆମେ ସେଇ କଥାକୁ ଯଦି ଗ୍ରହଣ କରିଦେବା ବହୁତ ସହଜରେ ଜାଣିଯିବା ସବୁ କଥା, ସବୁ ପ୍ରଶ୍ନର ଉତ୍ତର ପାଇଯିବା। କିନ୍ତୁ ସେଇଟାକୁ ଯଦି ଗ୍ରହଣ ନ କରିବା, ଆମେ ନିଜେ ଚେଷ୍ଟା କରି କରିବା, ତାହେଲେ ବୁଝିପାରିବା ନାହିଁ। ଆମର ସେଥିପାଇଁ ବ୍ରହ୍ମା କହୁଛନ୍ତି କୋଟି କୋଟି ବର୍ଷ ବିତିଗଲା ପରେ ମଧ୍ୟ ରିସର୍ଚ୍ଚ କରିକି ସେମାନେ ଜାଣିପାରିବେ ନାହିଁ। ତେଣୁ ଏ ତୃତୀୟ ସ୍କନ୍ଧ ଛବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ବନ୍ୟର୍ ବାଚା ମୁଖଂ ଭେଜେ ନୋଦତିଷ୍ଠ ତଦା ବିରାଟ, ଘ୍ରାଣୀନ ନାସିକେ ବାୟୁ ନୋଦତିଷ୍ଠ ତଦା ବିରାଟ। ଏ ତୃତୀୟ ସ୍କନ୍ଧ ଛବିଶ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଅନେକ ସବୁ ଆସିଲେ ସବୁ ହେଲେ ସବୁ, କିନ୍ତୁ ସେମାନେ ସେ ଯେଉଁ ବିରାଟ ପୁରୁଷ ଉଠିପାରିଲେ ନାହିଁ। ନୋଦତିଷ୍ଠ ନ ଉଦତିଷ୍ଠତି ତଦା ବିରାଟ, ବିରାଟ ପୁରୁଷ ଉଠିପାରିଲେ ନାହିଁ। ଭଗବାନ ନ ଆସିବା ପର୍ଯ୍ୟନ୍ତ ଭଗବାନଙ୍କ ଭଗବାନ ନିଜ ଯେତେବେଳେ ଆସିଲେ ସେତେବେଳେ ସେ ପୁଣି ଏ ବିରାଟ ପୁରୁଷ ଉତ୍ଥିତ ହେଲେ, ଜାଗ୍ରତ ହେଲେ। ଏ ସୃଷ୍ଟିର ଆରମ୍ଭରେ ଏକଥା ବର୍ଣ୍ଣନା କରାଯାଇଛି, ଏଇଭଳି ଭାବେ ସୃଷ୍ଟି ହୋଇଛି। ତେଣୁ ଏଠି କୁହାଯାଉଛି ଯେ ଅନ୍ୱା ବିଶ୍ୱାସ ଶକ୍ତି, ଭଗବାନ ନିଜେ ତାଙ୍କର ଶକ୍ତି ସହିତ ପ୍ରବେଶ କରନ୍ତି। ଭଗବତ ଗୀତା ପନ୍ଦର ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହୁଛନ୍ତି, ଗାମା ବିଶ୍ୱତ ଭୂତାନି ଧାରେ ଆମି ମହମ୍ବୋଦସା ପୋଷ୍ଣାମି ଚୌଷଧି ସର୍ବା ସୋମଭୂତା ରସାତ୍ମକ। ଗାମ କହିଲେ ପୃଥିବୀ ଯେଉଁ ରହିଛି, ତା ଦେହରେ ଭଗବାନ ନିଜେ ପ୍ରବେଶ କରିଛନ୍ତି। ଭଗବାନ ଯେତେବେଳେ ଚାଲିଯିବେ ପୃଥିବୀ ଧ୍ୱଂସ ହୋଇଯିବ, ପୃଥିବୀ ରହିବ ନାହିଁ। ଆମ ଶରୀରରେ ମଧ୍ୟ ସେଇଭଳି ଭାବରେ, ଶରୀର ମଧ୍ୟ ଗୋଟେ ପୃଥିବୀ ଭଳି, ଇଏ ଶରୀରରେ ଭଗବାନ ଅଛନ୍ତି ବୋଲି ଏ ଶରୀର କାର୍ଯ୍ୟ କରୁଛି। ଭଗବାନ ଯଦି ଚାଲିଯିବେ ସେତେବେଳେ ଶରୀର ଚାଲିଯିବ, ଶରୀର ଆଉ ମୃତ ହୋଇଯିବ, ସେଇଟା ଆଉ ଜୀବନ୍ତ ରହିବ ନାହିଁ, ସେଇଟା ମୃତ ହୋଇଯିବ। ଏଇ ତତ୍ତ୍ୱକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ବୁଝିପାରିନାହାନ୍ତି। କ'ଣ ସେ ତତ୍ତ୍ୱ, କ'ଣ ସେ ତତ୍ତ୍ୱ, ଏ ଚାଲିଛି ଗବେଷଣା। ଆମର ସବୁବେଳେ ଆମର ଶ୍ରୀମଦ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ଥିଲାବେଳେ, ଆମେରିକାରେ ଥିଲାବେଳେ, ସେ ସମୟରେ ଜଣେ ଆସିଥିଲେ ସାଇଣ୍ଟିଷ୍ଟ ଜଣେ, କହିଲେ ଗୋଟେ ନୂଆ ଥିଓରି ବାହାର କରିଥିଲେ, କ'ଣ ନା ଏଇ ଯେଉଁ ରହିଛି ଲାଇଫ୍ କମ୍ସ ଫ୍ରମ୍ କେମିକାଲ କହିକିରି ସବୁ ପ୍ରକାର ଏସିଡ୍ ଫେସିଡ୍ କରିକି ଏମିନୋ ଏସିଡ୍ କରିକି କେତେ କ'ଣ ସବୁ ସାଇଣ୍ଟିଫିକ୍ ଟର୍ମ ସବୁ ଦେଇକିରି କହିଲେ ଏଇସବୁ କେମିକାଲରୁ ଜୀବନ ସୃଷ୍ଟି ହେଇଛି, ତାଙ୍କ ଥିଓରି ବାହାର କରିଦେଲେ, ପ୍ରାଇଜ୍ ପାଇଲେ, କେତେ କ'ଣ ହେଲା ସବୁ, ତାଙ୍କ ପ୍ରଶଂସା ହେଲା, ସବୁ ହେଲା, ସେ ଥିଓରିକୁ ବୁଝିବା ପାଇଁ ଯାଇଥିଲି ସମସ୍ତଙ୍କୁ ବୁଝିବା ପାଇଁ ଏଇଭଳି ଭାବରେ ସୃଷ୍ଟି ହେଇଛି, ଜାଣିପାରୁନ କେମିତି ସୃଷ୍ଟି ହେଇଛି, ଏଇ କେମିକାଲରୁ ସବୁ ହେଇଛି, ସବୁ କେମିକାଲ ଏଇ ସବୁ ହଜାର ହଜାର କେମିକାଲ ସବୁ କହିଦେଲେ, ଏମିନୋ ଆସିଡ୍ ସବୁ କରିକିରି କେତେ କ'ଣ ସବୁ ପ୍ଲାଜମ ପ୍ଲାଜମ ସବୁ କହିଦେଲେ, ସମସ୍ତେ ତାଳି ମାରିଲେ, ଏଇ ବହୁତ ବଢ଼ିଆ କଥା, ସୃଷ୍ଟିର ରହସ୍ୟ ଜଣାପଡ଼ିଗଲା। ତାପରେ କ୍ୱେଶ୍ଚିନ୍ ଆନ୍ସର ଯେତେବେଳେ ହେଲା, ସେତେବେଳେ ଆମର ଗୁରୁଦେବ ପଚାରିଲେ, ଇଫ୍ ଆଇ ଗିଭ୍ ୟୁ ଅଲ୍ ଦି କେମିକାଲ କ୍ୟାନ୍ ୟୁ କ୍ରିଏଟ୍ ଲାଇଫ୍, ସେଇଠି ଫେଲ୍ ମାରିଗଲେ, ସେ କହିଲେ ଦ୍ୟାଟ୍ ଆଇ କ୍ୟାନ୍ ନଟ୍ ସେ, ସେଇଟା ମୁଁ କହିପାରିବି ନାହିଁ। ଆମର ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏଇ କଥାକୁ କୁହନ୍ତି ତାଙ୍କର ପ୍ରବଚନରେ, ଗୁରୁ ମହାରାଜଙ୍କ କଥାକୁ ଏଇଟା କୁହନ୍ତି, ସିଏ ବୈଜ୍ଞାନିକ ଥିବାରୁ ପ୍ରଭୁପାଦଙ୍କର ଯେଉଁ ରହିଛି ମହିମା ଆହୁରି ବଢ଼ିଗଲା, କାରଣ ପ୍ରଭୁପାଦ ମହାରାଜ ସବୁବେଳେ ରାସ୍କେଲ ଏଇସବୁ କହନ୍ତି ଫୁଲ୍ସ ରାସ୍କେଲ, ବୈଜ୍ଞାନିକମାନଙ୍କୁ ଏହିଭଳି ଭାବରେ କହିବେ, ବୈଜ୍ଞାନିକମାନେ ସେଇଟାକୁ କିଛି ନ କହିଲେ ମଧ୍ୟ ମନେ ମନେ ବହୁତ ବିରକ୍ତ ହେଉଥିବେ ବା ବହୁତ କ୍ରୋଧ କରୁଥିବେ, କିନ୍ତୁ ଜଣେ ବୈଜ୍ଞାନିକ ଯେତେବେଳେ ତାଙ୍କର ଛାତ୍ର ହୋଇଗଲେ ଶିଷ୍ୟ ହୋଇଗଲେ ସେତେବେଳେ ତାଙ୍କୁ ବହୁତ ସୁବିଧା ହୋଇଗଲା, ସେ ସବୁ କହିବା ପାଇଁ ତାଙ୍କୁ ସୁବିଧା ହେଲା, ଏମାନେ ସବୁ ଆମର ଗୁରୁଦେବ ସବୁ ତାଙ୍କୁ ବୈଜ୍ଞାନିକ ବିଷୟରେ କହିଲେ, ସବୁ ସାଇଣ୍ଟିଫିକ୍ ବେସିସ୍ରେ ପ୍ରଚାର କଲେ, ତେଣୁ ସିଏ କହିଲେ ନା ଲାଇଫ୍ ଡଜନ୍ କମ୍ ଫ୍ରମ୍ କେମିକାଲ ଇଟ୍ କମ୍ସ ଫ୍ରମ୍ ଲାଇଫ୍, ଲାଇଫ୍ କମ୍ସ ଫ୍ରମ୍ ଲାଇଫ୍, ଜୀବନ ଆଉ ଗୋଟେ ଜୀବନରୁ ଆସିଛି। ପ୍ରଭୁପାଦ ମହାରଣ ଉଦାହରଣ ଦିଅନ୍ତି, ଲେମ୍ବୁ ଗଛ ସବୁ ରହିଛି ଆମର ରଘୁନନ୍ଦନ ଧାମରେ, ବହୁତ ଲେମ୍ବୁ ରହିଛି ପଡ଼ୁଛି, ପାଚିକିରି ତଳେ ପଡ଼ିଯାଉଛି, କେହି ୟୁଜ୍ କରୁନାହାନ୍ତି। ଲେମ୍ବୁ ସାଇଟ୍ରିକ୍ ଏସିଡ୍, ସେ ଲେମ୍ବୁ ରସ ହେଉଛି ସାଇଟ୍ରିକ୍ ଏସିଡ୍, ସାଇଟ୍ରିକ୍ ଏସିଡ୍ କେମିକାଲ ଗୋଟେ ଏସିଡ୍ କେମିକାଲ, ଏ କେମିକାଲ କେଉଁ କେମିକାଲରୁ ଆସିଛି, ଲେମ୍ବୁ ଗୋଟେ ଗଛ ଲାଇଫ୍ ସେଇଟା ଗୋଟେ ଲାଇଫ୍, ସେଇଟା କେଉଁ କେମିକାଲରୁ ଆସିଛି, ଏଇ ସାଇଟ୍ରିକ୍ ଏସିଡ୍ ସେ ଲେମ୍ବୁ ଗଛରୁ ଆସୁଛି, କେମିକାଲ କମ୍ସ ଫ୍ରମ୍ ଲାଇଫ୍ ନଟ୍ ଦ୍ୟାଟ୍ ଲାଇଫ୍ କମ୍ସ ଫ୍ରମ୍ କେମିକାଲ, ଏଇଭଳି ଭାବରେ ସିଏ ତାଙ୍କର ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ତେଣୁ ଏଇ ଯେଉଁ ରହିଛି ଭଗବାନ କହିଲେ, ଭଗବତ ଗୀତା 15 ଅଧ୍ୟାୟରେ ଏକଥା ଭଗବାନ କହିଛନ୍ତି, ଗାମା ବିଶେଷ ଭୂତାନି, ଭଗବାନ ଏ ପୃଥିବୀରେ ପ୍ରବେଶ କରୁଥିବାରୁ ବା ଭାଗବତ ସୃଷ୍ଟିର ଆରମ୍ଭରେ ଏକଥା ବର୍ଣ୍ଣନା କରାଯାଇଛି, ବହୁତ ଥର ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ଅଧ୍ୟାୟରେ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ଥାନରେ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି, କାରଣ ବିଗିନିଂ ହେଉଛି ସୃଷ୍ଟି, ବିଗିନିଂ ଦ୍ୟାଟ୍ ଇଜ୍ ଦ ବିଗିନିଂ, ସୃଷ୍ଟି ପରେ ଯାହା ସବୁ ହେବ ନା, ଆଉ ସୃଷ୍ଟି ନହେଲେ କ'ଣ ଆଉ କିଛି ହେଇପାରିବ କି। ତେଣୁ ଭାଗବତମର ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭାଗବତମରେ ଯେଉଁ 10ଟି ଶବ୍ଦ ରହିଛି, 10ଟି ବିଷୟ ରହିଛି, ତା'ର ପ୍ରଥମ ହେଉଛି ସୃଷ୍ଟି, ଅତ୍ର ସ୍ୱର୍ଗ ବିସର୍ଗଶ୍ଚ, ସୃଷ୍ଟି ସୃଷ୍ଟି ସମସ୍ତଙ୍କ ପ୍ରଶ୍ନ ହେବ, କେମିତି ସୃଷ୍ଟି ହେଲା, ଆମେ କେଉଁଠୁ ଆସିଲୁ, ଏହି ପ୍ରଶ୍ନ ସବୁବେଳେ ଆସେ, ଆମେ କେଉଁଠୁ କେମିତି ଆମେ ଏଇ ଭୌତିକ ଜଗତକୁ ଆସିଲୁ, କ'ଣ ହେଲା କେମିତି ହେଲା, ଏସବୁ ଏ ପ୍ରଶ୍ନ ସବୁ ସମସ୍ତଙ୍କର ଏ ପ୍ରଶ୍ନ ଆସିବ। ତେଣୁ ଏ ପ୍ରଶ୍ନ ହେଉଛି ସୃଷ୍ଟିର ପ୍ରଶ୍ନ, ପ୍ରଥମେ ସେଥିପାଇଁ ସୃଷ୍ଟି ବିଷୟରେ କୁହାଗଲା, ଅତ୍ର ସ୍ୱର୍ଗ କେମିତି ସୃଷ୍ଟି ହେଲା, ଏବଂ ନାରଦ ମୁନି ବ୍ରହ୍ମାଙ୍କୁ ପଚାରୁଛନ୍ତି, ପ୍ରଭୁ ପିତାଜୀ ଆପଣ ତ ସୃଷ୍ଟିକର୍ତ୍ତା, ଦ୍ୱିତୀୟ ସ୍କନ୍ଧ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆପଣ ତ ସୃଷ୍ଟିକର୍ତ୍ତା, ପୁଣି କାହାକୁ ଆପଣ ଧ୍ୟାନ କରୁଛନ୍ତି, ଆପଣଙ୍କ ଉପରେ ଆଉ କିଏ ଅଛି ଯେ ଆପଣ ସୃଷ୍ଟି କରୁଛନ୍ତି, ମାନେ ଆପଣ ସୃଷ୍ଟିକର୍ତ୍ତା, ଆପଣଙ୍କ ଉପରେ ଆଉ କିଏ ଅଛି, ଏ ପ୍ରଶ୍ନ ପଚାରୁଛନ୍ତି ଦ୍ୱିତୀୟ ସ୍କନ୍ଧ 5 ଅଧ୍ୟାୟରେ, ଏ ଆମ ପାଇଁ ଏ ପ୍ରଶ୍ନ ରହିଛି, ଆମେ ଜାଣିବା ସୃଷ୍ଟି କିଏ କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଶୁଣିଲେ ସେ କହିଲେ, କହିଲେ ନମସ୍ତସ୍ମୈ ଭଗବତେ ବାସୁଦେବା ଧୀମହି ଜନ୍ମାୟା ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ବ୍ରହ୍ମା ଯିଏକି ଜଗଦ୍ଗୁରୁ ହେଇକରି ମଧ୍ୟ ସେ କହୁଛନ୍ତି, ସେହି ଭଗବାନଙ୍କୁ ମୁଁ ପ୍ରଣାମ କରୁଛି, ନମସ୍ତସ୍ମୈ ଭଗବତେ ବାସୁଦେବା ଧୀମହି, ସେ ବାସୁଦେବଙ୍କୁ ଭଗବାନ ଯିଏକି ବାସୁଦେବ ତାଙ୍କୁ ମୁଁ ଧ୍ୟାନ କରୁଛି, ଯାହାଙ୍କ ମାୟାରେ ମୋହିତ ହେଇକରି ମୋତେ ସମସ୍ତେ କହନ୍ତି ଜଗଦ୍ଗୁରୁ ବୋଲି, ଜଗଦ୍ଗୁରୁ ଏଇଭଳି ଭାବରେ କହୁଛନ୍ତି, ଜଗଦ୍ଗୁରୁ ଏଇଭଳି ଭାବରେ ନିଜେ କହୁଛନ୍ତି, ମୋତେ ସମସ୍ତେ କହୁଛନ୍ତି ଜଗଦ୍ଗୁରୁ, କାହିଁକି ନା ଭଗବାନଙ୍କ ମାୟାରେ ମୋହିତ ହେଇକରି। ଦ୍ୱିତୀୟ ସ୍କନ୍ଧ 6 ଅଧ୍ୟାୟରେ ସେ ପ୍ରଶ୍ନର ଉତ୍ତର ଦେଇ କହିଲେ, ସୁଜାମି ତନ୍ୟୁକ୍ତୋହମ୍, ମୁଁ ଯେଉଁ ସୃଷ୍ଟି କରୁଛନ୍ତି ସୃଷ୍ଟି କରିଛି ବୋଲି କହୁଛନ୍ତି, ମୁଁ ସୃଷ୍ଟିକର୍ତ୍ତା, କିନ୍ତୁ ମୋତେ ଭଗବାନ ଆପଏଣ୍ଟମେଣ୍ଟ ଦେଇଛନ୍ତି, ଚାକିରି ଦେଇଛନ୍ତି, ହଁ କେତେବେଳେ ଚାକିରି ନେଇଯିବେ କିଛି କହିହେବ ନାହିଁ, ଭୁଲ କରିଦେଲି ବ୍ରହ୍ମା ଯେତେବେଳେ ଗୋଟେ ଥର, ଯେଉଁମାନେ ଚାକିରି କରିଛନ୍ତି, ବହୁତ ଚାକିରିଆ ଅଛନ୍ତି ଏଠି, ତାଙ୍କର ଚାକିରି ଯେଉଁମାନେ କରିଛନ୍ତି ତାଙ୍କର ଏକ୍ସପିରିଏନ୍ସ ରହିଛି, କେତେବେଳେ ଚାକିରି ପଳାଇବ, ସବୁବେଳେ ଭୟ, ସବୁବେଳେ ଭୟ, ଇନ୍ଦ୍ରଙ୍କର ଭୟ ଥିଲା, ବ୍ରହ୍ମାଙ୍କର ଭୟ ଥିଲା, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ସମସ୍ତେ ଭୌତିକ ଜଗତରେ କହିଲେ ପର୍ଗରେ ସମସ୍ତେ ଅଛନ୍ତି, ଭୟରେ ସମସ୍ତେ ରହିଛନ୍ତି, ତେଣୁ ଚାକିରିରୁ ଆମେ ଧର ପାଉଛେ, ଆମେ ଜୀବନ ନିର୍ବାହ କରୁଛେ, ସବୁ ଫ୍ୟାମିଲି ସବୁ ଚଳୁଛନ୍ତି, ସେଇଥିରେ କାଳେ ଅସୁବିଧା ହୋଇଯିବ କି, କାଳେ ଚାକିରି ଚାଲିଯିବ କି, ସମସ୍ତଙ୍କର ଭୟ, ବ୍ରହ୍ମା ମଧ୍ୟ ସେଇଭଳି ଭାବରେ ଭୟ କରୁଛନ୍ତି, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଯେତେବେଳେ ଭୁଲ କରିଦେଲେ ଭଗବାନଙ୍କର ସାଙ୍ଗ ବାଳକମାନଙ୍କୁ ନେଇ ଚୋରି କରି ନେଇଗଲେ, ଇଏ ଭଗବାନଙ୍କ ଇଚ୍ଛାରେ ହେଇଛି, ଇଏ ନୁହଁ ବ୍ରହ୍ମା କରିଦେଲେ, ଭଗବାନ ଯଦି ନ ଚାହିଁଥାନ୍ତି କ'ଣ ହେଇଥାନ୍ତା, ଭଗବାନ ଚାହିଁଲେ ତେଣୁ ଏଇସବୁ କାର୍ଯ୍ୟ ହେଇଗଲା। ଭଗବାନ ଯେଉଁ ଗୋପୁର ବୃନ୍ଦାବନରେ ସବୁ ରହିଛନ୍ତି, ବୃନ୍ଦାବନବାସୀମାନେ ଯେ ସବୁ ଅଛନ୍ତି, ସମସ୍ତେ ଚାହୁଁଛନ୍ତି କୃଷ୍ଣଙ୍କୁ ନିଜ ପୁତ୍ର ରୂପରେ ପାଇବା ପାଇଁ, ନିଜ ପୁଅକୁ ଯେତିକି ଭଲ ପାଉନାହାନ୍ତି କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଛନ୍ତି, ସେମାନେ ଚିନ୍ତା କରୁଛନ୍ତି କୃଷ୍ଣ ଆମର ପୁଅ ହେଇଥାନ୍ତା କି, କୃଷ୍ଣ ଆମର ପୁଅ ହେଇଥାନ୍ତା କି, ଏଇଭଳି ଭାବରେ ମନରେ ଚିନ୍ତା କରୁଛନ୍ତି। ଭଗବାନ ସବୁ ଜାଣିଲେ କିଛି ଅସୁବିଧା ନାହିଁ, ମୁଁ ତୁମ ପୁଅ ହେଇଯିବି, କ'ଣ ଗାଭୀମାନେ ମଧ୍ୟ ସେଇଭଳି ଭାବେ ଚିନ୍ତା କରୁଛନ୍ତି, କୃଷ୍ଣ ଆମର ବାଛୁରୀ ହେଇଥାନ୍ତା କି, ବତ୍ସା ହେଇଥାନ୍ତା କି, ଏଇଭଳି ଭାବେ ସମସ୍ତେ ଚିନ୍ତା କରୁ, ନିଜ ପୁତ୍ରକୁ ବା ବତ୍ସାକୁ ଯେତିକି ଭଲ ପାଉନାହାନ୍ତି କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଛନ୍ତି, କିନ୍ତୁ ସମସ୍ତଙ୍କର ଇଚ୍ଛା ରହୁଛି ଏଇଟା, ଭଗବାନ ସବୁ ଜାଣିଲେ, ଅନ୍ତର୍ଯ୍ୟାମୀ ସବୁ ଜାଣନ୍ତି, ଭଗବାନ ଏଭଳି ବ୍ୟବସ୍ଥା କଲେ, ବ୍ରହ୍ମାଙ୍କ ପାଖରେ ଏ ଗୋଟେ କ'ଣ ଜିଜ୍ଞାସା ସୃଷ୍ଟି କରିଦେଲେ, ବ୍ରହ୍ମାଙ୍କର ଏ ଗୋଟେ କୌତୂହଳ ସୃଷ୍ଟି ହେଲା, ଭଗବାନଙ୍କର ଯେଉଁ ଲୀଳା ଦେଖିକରି, ଯେତେବେଳେ ଭଗବାନ ପଞ୍ଚମ ବର୍ଷରେ ଏଇ ଲୀଳାଟି ହେଇଥିଲା, କୌମାର ଲୀଳା, ଭଗବାନ ଅଘାସୁରକୁ ହତ୍ୟା କଲେ, ଅଘାସୁରକୁ ହତ୍ୟା କରିପାରିକରି ତାପରେ ସବୁ ତାଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି, 10:11 ବେଳ ହେଇଗଲାଣି, ଡେରି ହେଇଗଲାଣି ଆଜି ଖାଇବାରେ, ସକାଳୁ ଖାଇ ନ ଖାଇକରି ଆସିଛନ୍ତି, ଡେରି ହେଇଗଲାଣି, ଖେଳୁଛନ୍ତି ସକାଳୁ, ଭୋର ଭୋର ପଳେଇ ଆସିଥିଲେ ସେଦିନ, ବଳରାମକୁ ମନା କଲେ, ବଳରାମ ଆସିପାରିଲେ ନାହିଁ, ଭଗବାନ ଏଭଳି ବ୍ୟବସ୍ଥା କରିଦେଲେ, ଭୋର ଭୋର ଖେଳୁ, ଯଥା ଦୂର ଗତମ କୃଷ୍ଣ କ'ଣ ବନସ୍ୱବେ କ୍ଷୀଣତମ ଦେଖିବା ପାଇଁ, ଅହମ୍ ପୂର୍ବ ମହାପୂର୍ବ ଇତି ସଂସ୍ପୃଶ ରେମିରେ, ଭଗବାନ ଭୋର ଭୋର ପଳେଇ ଆସିଛନ୍ତି ସେଦିନ ସକାଳୁ, ଆସିକରି ଖାଦ୍ୟ ଗ୍ରହଣ କରିନାହାନ୍ତି, ଭଗବାନ ସେ ସକାଳର ଯେ ମନୋରମ ରୂପ ବୃନ୍ଦାବନ ଏତେ ରମ୍ୟ ସ୍ଥାନ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ଏସବୁ ରହିଛି, ସେ ପ୍ରାକୃତିକ ସ୍ୱଭାବକୁ ଦେଖିବା ପାଇଁ କୃଷ୍ଣ ଯୁଆଡ଼େ ଯାଉଛନ୍ତି ବାଛୁରୀମାନଙ୍କୁ ନେଇକି ଯାଇଛନ୍ତି, କିନ୍ତୁ ଯେଉଁ ଯାଉଛନ୍ତି ଯଥା ଦୂରଗତମ କୃଷ୍ଣ, ଯେତେବେଳେ ଟିକିଏ କୃଷ୍ଣ ଟିକିଏ ଆଗକୁ ପଳେଇ ଯାଉଛନ୍ତି, ତାଙ୍କ ଭିତରେ ଫାଇଟିଂ ଚାଲୁଛି, କିଏ ଆଗ ଛୁଇଁବ କୃଷ୍ଣକୁ, କିଏ ଆଗ ଛୁଇଁବ କୃଷ୍ଣ କହିକିରି, ଅହମ୍ ପୂର୍ବମ ଅହମ୍ ପୂର୍ବମ କହିକିରି ଇତି ସଂସ୍ପୃଶ୍ୟ ରେମିରେ ତାଙ୍କୁ ଛୁଇଁ ଦେଲା, ମାନେ ଏତେ ଆନନ୍ଦ ଭଗବାନଙ୍କ ସ୍ପର୍ଶ କରୁଥିଲେ, ମାନେ ଏତେ ଆନନ୍ଦ ଘନ, ସିଏ ଆନନ୍ଦକୁ ସ୍ପର୍ଶ କଲେ, ଆମେ ଖାଲି କଥା କହିକିରି ଏତେ ଆନନ୍ଦ ପ୍ରାପ୍ତ ହେଉଛେ, ଶ୍ରବଣ କରିକି ଏତେ ଆନନ୍ଦ ପ୍ରାପ୍ତ ହେଉଛେ, ତାଙ୍କୁ ଯେ ସ୍ପର୍ଶ କରୁଥିବ କେତେ ଆନନ୍ଦ ପ୍ରାପ୍ତ ନେଉଥିବ, ଇତି ସଂସ୍ପୃଶ୍ୟ ରେମିରେ ବୋଲି କୁହାଯାଇଛି, ସ୍ପର୍ଶ କରିକି ଅହମ୍ ପୂର୍ବ ମୁଁ ଆଗ ଛୁଇଁଲି ତାଙ୍କ ଭିତରେ ଚାଲିଛି ପ୍ରତିଯୋଗିତା, କିଏ ଛୁଇଁବ ଆଗ, ଏଇଭଳି ଭାବରେ ଖେଳ ଚାଲିଛି, ଏଣେ ଯୋଗମାୟା ଚିନ୍ତା କରି ନାଁରେ ଭଗବାନଙ୍କର ଏଣେ ଖେଳ ଚାଲିଛି, ଖାଇବା ପିଇବାର ଡେରି ହେଇଗଲାଣି, ବ୍ରେକଫାଷ୍ଟ ଲଞ୍ଚ ସବୁ ଗୋଟିଏ ସମୟରେ ହେବ, ଆଉ ଡେରି ନାହିଁ, ଗୋଟିଏ ଥର ଆଣିକି ଆସିଛନ୍ତି ଖାଇବେ, ଆଉ ତେଣେ ଅଘାସୁରକୁ ବଧ କରିବା ଆଜି ସେଡ୍ୟୁଲ୍ ଅଛି, ଆଜି ଅଘାସୁର ବଧ ହେବ, ଆଉ କ'ଣ ଏତେ ସମୟ ଖେଳିଲେଣି, ଆଉ କେତେବେଳେ ଖାଇବେ, କେତେବେଳେ ଅଘାସୁର ବଧ କରିବେ, ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା କରି ଅଘାସୁରକୁ ଡାକିଦେଲେ, ଯୋଗମାୟା ଦ୍ୱାରା ସବୁ ହେଇଗଲା, ଅଘାସୁର ଆସି ପହଞ୍ଚିଗଲା, ସିଏ ଆସୁ କ'ଣ ପାଇଁ ନା କୃଷ୍ଣଙ୍କୁ ହତ୍ୟା କରିବ, କୃଷ୍ଣ ସହିତ ଯେତେ ବାଳକମାନେ ଅଛି ସବୁ ବିରାଟ ଗୋଟିଏ ଯୋଜନ ଶରୀର ଧାରଣ କରି 8 ମାଇଲ 12 କିଲୋମିଟର ଏ ଶରୀର ଧାରଣ କରି ଗୋଟେ ସର୍ପ, ବିରାଟ ଅଜଗର ସର୍ପ, ତାକୁ ଦେଖିକିରି ଏଭଳି ରହିଛି, ଗୋଟେ ପାହାଡ଼ ଭଳିଆ ରହିଛି, ପାଟିକି ମେଲା କରି ରହିଛି, ହଲଚଲ ହଉ ନାହିଁ, ତେଣୁ ସାଙ୍ଗ ବାଳକମାନେ ଚିନ୍ତା, ଆରେ ଇଏ ଗୋଟେ କ'ଣ ସିନେରୀ, ଇଏ ଗୋଟେ କ'ଣ, ଏଇଭଳିଆ କେତେ କଥା ସବୁ ରହିଛି, କିଏ କହୁଛି ଏଇଟା ଗୋଟେ ପାହାଡ଼ଟା, ନହେଲେ କିନ୍ତୁ ନାହିଁ ଏଇଟା ଗୋଟେ ସର୍ପର ମୁଖଟା କି, ଏଇଭଳି ଭାବରେ ଚାଲିଛି, ସଂକଳ୍ପ ବିକଳ୍ପ ଯିବାକୁ ଦେଖି କହୁଛି ଗୋଟେ ସୁନ୍ଦର ନାଲି ରାସ୍ତାଟେ ହେଇଛି, କେତେ ବଢ଼ିଆ ସୁନ୍ଦର, ଏଗୁଡ଼ା ଆମେ ଦେଖିନଥିଲେ, ଆରେ ଏଇଟା ସର୍ପର ଜୁହା ବୋଧେ ଜାଣିକିରି ମୋତେ ଜାଣିପାରୁନାହାନ୍ତି ସବୁ ପ୍ରବେଶ କରି ଭଗବାନ ଚାହୁଁନାହାନ୍ତି ଏବେ ତା ଭିତରେ ପ୍ରବେଶ କରନ୍ତି କିନ୍ତୁ ପ୍ରବେଶ କରିଗଲେ ଏ ବର୍ଣ୍ଣନା କରି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଭଗବାନ ନ ଚାହିଁଲେ ମଧ୍ୟ ଏ ଯୋଗ ମାୟା ଦ୍ୱାରା ସବୁ ହେଉଛି ତାପରେ ସିଏ ସବୁ ପଳେଇଗଲେ ସାଙ୍ଗ ବାଳକମାନେ ବତ୍ସାମାନେ ସବୁ ପଳେଇଗଲେ ତା ଭିତରକୁ ଆଉ ଭିତରୁ ପଳେଇଗଲେ ରାହାଡ ରୂପ ପାଟି ସେଇଭଳି ଭାବରେ ମେଲା କରି ରଖିଛି ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି କ'ଣ କରିବା ତାଙ୍କର ଚିନ୍ତା ପଡ଼ିଗଲା ଭଗବାନଙ୍କର ଚିନ୍ତା ପଡ଼ି ଯୋଗ ମାୟାର ଏଭଳି କାର୍ଯ୍ୟ ଭଗବାନ ଭୁଲିଯାଆନ୍ତି ଏସବୁ କଥା ତାପରେ ସିଏ ଅପେକ୍ଷା କରିଛି କୃଷ୍ଣ ଯେତେବେଳେ ଆସିବ ସମୁଦ୍ର ଏକାଥରେ ମାରିବି କୃଷ୍ଣ ଯେତେବେଳେ ପହଞ୍ଚିଗଲେ ଏକାଥରେ ପାଟି ଚାପିଦେଲା ଭଗବାନ ନିଜକୁ ବିସ୍ତାର କଲେ ତା ଭିତରେ ତା ପୂର୍ବରୁ ବୃନ୍ଦାବନରେ କୌଣସି ଐଶ୍ୱର୍ଯ୍ୟ ପ୍ରକାଶ କରିନାହାନ୍ତି କିନ୍ତୁ ପ୍ରଥମଥର ପାଇଁ ସେ ତା ଶରୀର ଭିତରେ ଐଶ୍ୱର୍ଯ୍ୟକୁ ପ୍ରକାଶ କଲେ ନିଜକୁ ବୃଦ୍ଧି କଲେ ତା ତଣ୍ଟିରେ ତଣ୍ଟିକୁ ଇଏ କରି ଚୋକ୍ କରିଦେଲେ ଆଉ ସେ ନିଶ୍ୱାସ ନେଇପାରିବା ମୃତ୍ୟୁବରଣ କଲା ଭଗବାନ ତାର ପେଟକୁ ଫାଡ଼ିକିରି ଆସି ସମସ୍ତଙ୍କ ସହିତ ବାହାରି ପଡ଼ିଲେ ଏସବୁ ଲୀଳା ହେଇଛି ତାପରେ ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି ଡେରି ହେଇଗଲାଣି ଆଜି ଡେରି ହେଇଗଲାଣି କିନ୍ତୁ ତଥାପି ବ୍ରହ୍ମା ଆସି ପହଞ୍ଚିଗଲେ ଭଗବାନଙ୍କର ଭଗବାନ ଆସିଲା ବେଳକୁ ବ୍ରହ୍ମା ଆସିଲା ବେଳକୁ ଦେବତାମାନେ ଏ ଲୀଳାକୁ ଦେଖି ପଳେଇ ଯାଉଛନ୍ତି ସବୁଦିନେ ସେମାନେ ଆସନ୍ତି ଭଗବାନ ଲୀଳା ଦେଖିବା ପାଇଁ କିଛି ସମୟ ଦେଖିକି ଯାଆନ୍ତି ଭଗବାନ ଲୀଳା ଆଜି କ'ଣ ଲୀଳା ହେବ ଆଜି କ'ଣ ଲୀଳା ହେବ ଏଇଭଳି ଭାବରେ ଦେବତାମାନେ ତାଙ୍କ ପତ୍ନୀମାନଙ୍କ ସହିତ ସବୁ ବିମାନରେ ଆସି ସବୁ ଦର୍ଶନ କରି ପଳେଇଗଲେ ବ୍ରହ୍ମା ଆସୁଛନ୍ତି ବିରାଟ ଶବ୍ଦ ହେଲା ନା ଯେଉଁ ଅଘାସୁର ପେଟ ଫାଟିଗଲା ବିରାଟ ଶବ୍ଦରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ପଳେଇଲା ସେ ଶବ୍ଦ ତେଣୁ ବ୍ରହ୍ମା କହିଲେ କ'ଣ ଗୋଟେ ଆଜି ଅସମୟରେ ଗୋଟେ ଆସିଗଲା କି କ'ଣ ଯେଉଁ ପ୍ରଳୟ ତେଣୁ ବ୍ରହ୍ମା ଆସୁଛନ୍ତି ଦେବତାମାନେ ଫେରୁଛନ୍ତି କ'ଣ ହେଲା ନା ଏମିତି ହେଇଗଲା ଘଟଣା ମୁଁ କହିଲି ହଉ ଠିକ୍ ଅଛି ଏତେ ଦୂରରୁ ଆସିଛି ଆଉ ଟିକେ ଦେଖିଥା ବ୍ରହ୍ମା ଭଗବାନଙ୍କର କାହାକୁ କ'ଣ ମଞ୍ଜୁରୀଳା ଅଛି ଆଜି ମଞ୍ଜୁରୀଳା ବ୍ରହ୍ମା ସବୁ ଜାଣନ୍ତି ଦେଖିଲେ ଏଇଭଳି ଭାବରେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ନା ଖାଦ୍ୟ ବେଳେ ତାଙ୍କର ଓଇଁଟ ସବୁ ଖାଉଛନ୍ତି ଭଗବାନ ତେଣୁ ସେ କହିଲେ ଏ ଭଗବାନ ଯାହାକୁ ଭୋଗ ଲଗାଇବା ପାଇଁ ଏତେ ସବୁ ଆମେ କରୁଛେ କେତେ କ'ଣ ଆମ ଭଗବାନ ଭୋଗ ଲାଗିଛି ବର୍ତ୍ତମାନ କେତେ କ'ଣ ସବୁ ହେଉଛି ଆଉ ଇଏ ଏଇଭଳି ଭାବରେ ତାଙ୍କର ଝୁଟା ଖାଉଛନ୍ତି ତାଙ୍କ ବିଶ୍ୱାସ ଭଗବାନଙ୍କ ଲୀଳା ଏଭଳି ସମସ୍ତେ ମୋହ ହେଇଯାଆନ୍ତି ତେଣୁ ସେ କ'ଣ କଲେ ନେଇଗଲେ ଚୋରିକି ନେଇଗଲେ ବାଛୁରୀମାନଙ୍କୁ ନେଇଗଲେ ଦୂରକୁ ନେଇଗଲେ ତାଙ୍କ ଶକ୍ତି ଦ୍ୱାରା ବାଛୁରୀମାନଙ୍କୁ ଦୂରକୁ ନେଇଗଲେ ତାପରେ ନେଇଗଲେ ତାକୁ ସେଠୁ ଅପହରଣ କରିନେଲେ ତେଣୁ ବାଳକମାନେ ଯେତେବେଳେ ଚିନ୍ତା କଲେ ଆରେ କୁଆଡ଼େ ଗଲେ ବଛୁରୀ ବାଛୁରୀ କୁଆଡ଼େ ଗଲେ ଗ୍ରହଣ କଲେ କିଛି ଚିନ୍ତା କରୁନା ତମେ ଖାଉଥାଉ ମୁଁ ଯାଇ ଭିନ୍ନ ଆସୁଛୁ ତାଙ୍କୁ ଭଗବାନ ଗଲେ ବାମ ହାତରେ ଲକ୍ଷ୍ମୀ ଦଧି ଦହି ଅନ୍ନ ଦହି କବର ଦହି ଆଙ୍ଗୁ ବ୍ୟଞ୍ଜନ ଅନ୍ନ ବ୍ୟଞ୍ଜନ ସବୁ ଆଙ୍ଗୁଠି ସ୍କନ୍ଦିରେ ସବୁ ଆଚାର ସବୁ ରହିଛି ଏଭଳି ଭାବରେ ଖାଇ ଖାଇକା ଯାଉଛନ୍ତି ଭଗବାନ କେତେ ମଧୁର ଲୀଳା ଭଗବାନଙ୍କର ତେଣୁ ଯାଉଛନ୍ତି ବ୍ରହ୍ମା ସେଠୁ ଆସିଲେ ଏପଟେ ସବୁ ନେଇଗଲେ ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଗଲେ ଏଇ ଯେଉଁ ଲୀଳାଟି ହେଲା ଏ ଭୁଲ ହେଇଗଲା ବ୍ରହ୍ମାଙ୍କର ତାପରେ ତ ଭଗବାନ ନିଜକୁ ବିସ୍ତାର କରିକି ସବୁ ଲୀଳା କଲେ ସେଇଠି ତାଙ୍କର ଭୟ ଆସିଗଲା ଏଇ ପଏଣ୍ଟରୁ ଆସିଲା ଏ କଥା ଭୟ ଆସିଗଲା ତେଣୁ ସେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ତଦସ୍ତୁମେନା ସବୁରି ଭାଗ ଭବେତ୍ର ଜେନାମି କୋପି ଭବଚ୍ଚନାନା ଭୂତ୍ୱାନି ସେବେ ତବ ପାଦ ପଲ୍ଲଭମ୍ ଯେଉଁ ଚୋରିକି ନେଇଗଲେ ଚୋରିକି ନେଇକିରି ଦେଖିଲା ବେଳକୁ ବ୍ରହ୍ମ ଲୋକକୁ ଗଲାବେଳକୁ ଦେଖିଲା ବେଳକୁ ସେଠି ତାଙ୍କ ପାଇଁ ଗେଟ୍ ବନ୍ଦ ହେଇଯାଇଛି ତାଙ୍କର ଯେଉଁ ସିକ୍ୟୁରିଟି ଗାର୍ଡ଼ ସବୁ ଅଛନ୍ତି ସେମାନେ ମନା କରିଦେଉଛନ୍ତି କାରଣ ଭଗବାନ ଆଉ ଗୋଟେ ବ୍ରହ୍ମା ରୂପରେ ଯାଇକି ବସିଯାଇଛନ୍ତି ବ୍ରହ୍ମ ତାଙ୍କର ଆସନରେ ବସିକିରି କହୁଛନ୍ତି ଦେଖ ଆଉ ଜଣେ ଡୁପ୍ଲିକେଟ୍ ବ୍ରହ୍ମା ଆସିବ ଆସିଲେ ଘୋଡ଼େଇ ଦେବ ତାକୁ ମେଣ୍ଟି କରେଇଦେବ ନାହିଁ ଆମର ଯେଉଁ ମହାରାଜ ଆସିଥିଲେ ଭକ୍ତି ଆଶ୍ରୟ ବୈଷ୍ଣବ ମହାରାଜ କହିଲେ ଯଦି ଦେଖିଲେ ସେ ବ୍ରହ୍ମା ଆସୁଛନ୍ତି ଡୁପ୍ଲିକେଟ୍ ଜାଣିଲେ ତାକୁ ଗୋଟେ ଚାପୁଡ଼ା ପକେଇଲେ ଆରେ ବ୍ରହ୍ମା ଚାପୁଡ଼ା ଖାଇ କହୁଛନ୍ତି କ'ଣ ହେଲା ମୋର ସିକ୍ୟୁରିଟି ଏମାନେ ମୁଁ ଦରମା ଦେବି ମାସ ସେ ଦରମା ଦେବି ଏମାନେ ମୋତେ ଚାପୁଡ଼ା ମାରିଲେଣି ତାଙ୍କୁ ବହୁତ ଅନୁରୋଧ କରି ପଚାରିଲେ କ'ଣ ଭାଇ ଆଉ ମୋତେ ଟିକିଏ ଦେଖେଇ ଦିଅ ତୁମର ଅରିଜିନାଲ ବ୍ରହ୍ମାଙ୍କୁ ତୁମେ ଦେଖିଲେ ଆରେ ବ୍ରହ୍ମା ବସିଛନ୍ତି ତେଣୁ କହିଲେ ମୋର ଚାକିରି ଗଲା ତେଣୁ ଏ ଶ୍ଳୋକଟି କହିଛନ୍ତି ତଦସ୍ତୁ ମେନା ତ ସବୁରି ଭାଗ ପ୍ରଭୁ ଏଇଟା ମୋର ହଉ ପ୍ରଭୁ ମୋର ଏଇ ଭାଗ୍ୟ ହଉ କ'ଣ ନା ଭବେତ୍ର ବା ଅନ୍ୟତ୍ର ତୁ ବା ତିରସ୍ଚାମ, ଏହି ଭାବରେ ହଉ ବା ଅନ୍ୟତ୍ର ହଉ ବା ପଶୁ ଜନ୍ମ ହଉ ବା ଯେକୌଣସି ଜନ୍ମ ଦିଅନ୍ତୁ ପ୍ରଭୁ, ବ୍ରହ୍ମା ଜନ୍ମ ମୋର ଚାକିରି କଲା କିଛି ଅସୁବିଧା ନାହିଁ। ଜିନା ହମେ କବି ଭବଜ୍ଜନା, ଯେମିତି ମୁଁ ଜଣେ ଆପଣଙ୍କର ଜନ ହେଇଯିବି, ଆପଣଙ୍କ ଭୂତୁଆ ନିଷେବେ ତବ ପାଦ ପଲ୍ଲଭ, ମୁଁ ଆପଣଙ୍କ ପାଦ ପଦ୍ମ ମୁଁ ସେବା କରିବି। ତେଣୁ ସମସ୍ତଙ୍କର ଏ ଭୟ ରହିଛି ଚାକିରି ପଳେଇବ, ତେଣୁ ଚାକିରି ପଳେଇବା କଥା କାହିଁକି ଆସିଲା, ତେଣୁ ଯାହାକୁ ଏଇଭଳି ଯେଉଁ ରହିଛି ଭଗବାନ ଏଇ ମାଧ୍ୟମରେ କ'ଣ କଲେ ନା ନିଜକୁ ବିସ୍ତାର କରି ତାଙ୍କ ସବୁ ଯେଉଁ ବ୍ରଜବାସୀମାନଙ୍କର ଆଉ ଗାଭୀମାନଙ୍କର ମନସ୍କାମନା ପୂରଣ କରିଦେଲେ, ବ୍ରହ୍ମାକୁ ଇଏ କରି ବ୍ରହ୍ମାଙ୍କର କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟେଇ ଦେଲେ ଭଗବାନ। ଏଭଳି ବ୍ରହ୍ମାଙ୍କର ଦୋଷ ହେଲା, ବ୍ରହ୍ମା ତାପରେ କ୍ଷମା ପ୍ରାର୍ଥନା କରିବେ, କିନ୍ତୁ ଭଗବାନ ତାଙ୍କର କାର୍ଯ୍ୟ ହେଇଗଲା, ବ୍ରଜବାସୀମାନଙ୍କ ପୁଅ ହେଇକି ରହିଲେ, କେହି ଜାଣିପାରିଲେନି ଗୋଟେ ବର୍ଷ କାଳ ଲୀଳା ଚାଲିଲା, କେହି ଜାଣିପାରିଲେନି। ବଳରାମ ବର୍ଷ ପୁରିବାକୁ ଥିଲା 4-5 ଦିନ ଜାଣିଲେ, ତା ପୂର୍ବରୁ କେହି ଜାଣିନଥିଲେ ଏସବୁ ଲୀଳା ହେଇଛି। ତେଣୁ ଆରମ୍ଭ ହେଉଛି ସୃଷ୍ଟିରୁ, ଅତ୍ର ସ୍ୱର୍ଗ ବିସର୍ଗସ୍ୟ, ପ୍ରଥମେ ହେଉଛି ସ୍ୱର୍ଗ, ପ୍ରଥମେ ସୃଷ୍ଟି କରୁଛି ଭଗବାନ ସୃଷ୍ଟି କରୁଛ, ଏଇ ଏଇଠୁ ଆସିଲା ସୁଜାମିତ ନିୟୁକ୍ତୋହମ୍, ମୁଁ ଯେଉଁ ସୃଷ୍ଟି କରୁଛି ମୋତେ ସେ ଆପଏଣ୍ଟମେଣ୍ଟ ଦେଇଛନ୍ତି, କେତେବେଳେ ଚାଲିଯିବ କିଛି କହିହେବ ନାହିଁ, ସୁଜାମିତ ନିୟୁକ୍ତୋହମ୍। ଏବଂ ହର ମଧ୍ୟ ଶିବଜୀ ମଧ୍ୟ ଆପଏଣ୍ଟମେଣ୍ଟ ପାଇଛନ୍ତି, ହର ଯେ ତତ୍ ବସ, ସିଏ ଯେଉଁ ହରଣ କରିବେ ବା ଯେଉଁ ଲୀଳା ପ୍ରଳୟ କରିବେ ଧ୍ୱଂସ କରିବେ ଭଗବାନଙ୍କ ଦ୍ୱାରା ଆପଏଣ୍ଟମେଣ୍ଟ ପାଇଛନ୍ତି ସେ, ହରୋ ହରତ ତତ୍ ବସ ବିଶ୍ୱଂ ପୁରୁଷ ରୂପେଣ, ଏ ଭଗବାନ ଏ ଯେଉଁ ବିଶ୍ୱରେ ଭଗବାନ ପୁରୁଷ ରୂପରେ, ପୁରୁଷ ରୂପ କହିଲେ ଏ ଯେଉଁ ରହିଛନ୍ତି କ'ଣ ବିଷ୍ଣୁ ଗର୍ଭଦୋଷ ସାଇ ବିଷ୍ଣୁ, ବିଶ୍ୱ ଭିତରେ ସେ ରହିଛନ୍ତି ଗର୍ଭଦୋଷ ସାଇ ବିଷ୍ଣୁ ରୂପରେ ରହିକି ସେ ପାଳନ କରୁଛନ୍ତି, ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୃପ ପରିପା, ସେ ପାଳନ କରୁଛନ୍ତି ଭଗବାନ, ତିନୋଟି ଶକ୍ତି ତାଙ୍କର ରହିଛି ତ୍ରିଶକ୍ତି ଧୃପ। ତେଣୁ ଏହିଭଳି ଭାବରେ ଏ ସୃଷ୍ଟି ଆରମ୍ଭ ହେଉଛି ସୃଷ୍ଟିରୁ, ଅତ୍ର ସ୍ୱର୍ଗ ଭାଗବତରେ ଏହିସବୁ ବର୍ଣ୍ଣନା କରେ, 10ଟି ବିଷୟ ଆରମ୍ଭ ହେଉଛି ସୃଷ୍ଟି, ସୃଷ୍ଟି ନହେଲେ କେଉଁଠି କ'ଣ ହେବ ବିସ୍ତାର ହେବ ଏସବୁ କଥା କଥା ସବୁ ଆସିବ। ଆରମ୍ଭ ତ ସୃଷ୍ଟି ଯଦି କୁହାଗଲାନି ଆଉ ତ ସମସ୍ତଙ୍କ ଡାଉଟ୍ ରହିବ କେଉଁଠୁ ସୃଷ୍ଟି ହେଲା, କେଉଁଠୁ ସୃଷ୍ଟି ହେଲା, ସେଥିପାଇଁ ବିଗିନିଂ ହେଲା ସ୍ୱର୍ଗ, କେମିତି ସୃଷ୍ଟି ହେଉଛି, ସୃଷ୍ଟି କେମିତି ହେଉଛି ନା ଭଗବାନ ସୃଷ୍ଟି କରୁଛନ୍ତି, ଯେଉଁ ଆମେ କହିଛେ ଭଗବାନ ଯେଉଁ ରହିଛନ୍ତି ବିସ୍ତାର ଆସୁଛି, ଭଗବାନ କୃଷ୍ଣ ହେଉଛନ୍ତି ମୂଳ ପୁରୁଷ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ତାଙ୍କଠାରୁ ବିସ୍ତାର ହେଉଛନ୍ତି ବଳରାମ, ବଳରାମ ଠାରୁ ବିସ୍ତାର ହେଲେ ଚତୁର୍ଭୁଜ, କିଏ କିଏ ନା ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ସେହି ଶଙ୍କର୍ଷଣ ଠାରୁ ଆଉ ଜଣେ ଦ୍ୱିତୀୟ ଚତୁର୍ଭୁଜ ଆସିଲେ, ସେହି ଦ୍ୱିତୀୟ ଚତୁର୍ଭୁଜର ଶଙ୍କର୍ଷଣ ଠାରୁ ଆସିଲେ କାରଣ ତ ସେହି ବିଷ୍ଣୁ ଆସିଲେ, କାରଣ ତ ସେହି ବିଷ୍ଣୁ ଯେଉଁ ରହିଛନ୍ତି ସେ କାରଣ ସାଗରରେ ଶୟନ କରିଛନ୍ତି। ଝକାରଣା ନବଜଳେ ଭଜତି ସ୍ମ ଯୋଗ ନିଦ୍ରାମନନ୍ତ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶ ମୂର୍ତ୍ତି ଗୋବିନ୍ଦମାଦି ପୁରୁଷଂ ମନ୍ଦମହଂ ଭଜାମି। ସେହି କାରଣାନବ ଜଳରେ ରହିକି ଯେଉଁ ନିଶ୍ୱାସ ନେଉଛନ୍ତି, ସେହି ନିଶ୍ୱାସରୁ ସବୁ ଭୌତିକ ଜଗତ ସୃଷ୍ଟି ହେଉଛି, ସୃଷ୍ଟି ଏହିଭଳି ଭାବରେ ହେଉଛି, ଭଗବାନ ସୃଷ୍ଟିକର୍ତ୍ତା ସେହିଭଳି ଭାବରେ ସୃଷ୍ଟି କରନ୍ତି, ଏ ଭୌତିକ ଜଗତ ସୃଷ୍ଟି କରିଦେଲେ ଭଗବାନ ନିଜକୁ ଗୋଟେ ବିସ୍ତାର କରିକିରି ଗର୍ଭଦେବ ସେହି ବିଷ୍ଣୁ ରୂପରେ ଆସି ପ୍ରବେଶ କଲେ, ସବୁ ବ୍ରହ୍ମାଣ୍ଡରେ ପ୍ରବେଶ କଲେ, ଗାମା ବିଶ୍ୱତ ଭୂତାନି ଆ ଭିତରେ ସେ ପ୍ରବେଶ କରୁଛନ୍ତି, ପ୍ରବେଶ କରିକିରି ଦେଖିଲେ କେଉଁଠି ରହିବେ, ତାଙ୍କ ପାଇଁ କ'ଣ ଆସନ ଅଛି ନା କ'ଣ ଅଛି ରହିବେ, ନିଜ ଶରୀରରୁ ସୃଷ୍ଟି କଲେ ଝାଳ, ଜଳ ସେ ହେଉଛି ଜଳ, ଗର୍ଭଦେବ ଜଳ, ଗର୍ଭଦେବ ଜଳରେ ଭଗବାନ ଶୟନ କଲେ, ଅନନ୍ତଦେବ ଆସି ପହଞ୍ଚିଗଲେ ତାଙ୍କର ଶଯ୍ୟା ରୂପରେ ପହଞ୍ଚିଗଲେ, ଲକ୍ଷ୍ମୀଦେବୀ ମଧ୍ୟ ପହଞ୍ଚିଗଲେ, ସବୁ ରହିଲେ ତାଙ୍କର ସେବା ଚାଲିଲା, ତାଙ୍କର ନାଭିରୁ ବାହାରିଲା ଗୋଟେ ପଦ୍ମ, ନାଭିରୁ ପଦ୍ମ ବାହାରିଲା ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହୋଇଗଲେ, ଏଇଭଳି ଭାବରେ ସୃଷ୍ଟି ଆରମ୍ଭ ହୋଇଗଲା, ସବୁ ସୃଷ୍ଟି ହେଉଛି, ତାପରେ ବ୍ରହ୍ମା ତାକୁ ବିସ୍ତାର କରୁଛନ୍ତି ସୃଷ୍ଟିକୁ, ଏ ଯେଉଁ ପଦ୍ମକୁ ତାକୁ 14 ଭାଗରେ ବିଭକ୍ତ କରିଦେଲେ, ପ୍ରଥମେ 3 ଭାଗରେ ବିଭକ୍ତ କରିଦେଲେ, ସ୍ୱର୍ଗ ମର୍ତ୍ତେ ପାତାଳ ଏଇଭଳି ଭାବରେ ବିଭକ୍ତ କରିକି ତାକୁ ପୁଣି 14 ବିଭାଗ କରିଦେଲେ, 14 ଭୁବନ କରିଦେଲେ, ବ୍ରହ୍ମାଙ୍କୁ 4ଟି ଶ୍ଳୋକରେ ସବୁ ଜ୍ଞାନ ଇଞ୍ଜିନିୟରିଂ ନଲେଜ୍ ସବୁ ଦେଇଦେଲେ 4ଟି ଶ୍ଳୋକରେ। ଆମର 4 ବର୍ଷ ପଢ଼ିକିରି ଯେଉଁ ଇଞ୍ଜିନିୟରିଂ ପଢ଼ିକି ଯେଉଁ ଇଞ୍ଜିନିୟରିଂ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ବ୍ରହ୍ମା 4ଟି ଶ୍ଳୋକ ଦ୍ୱିତୀୟ ସ୍କନ୍ଧ 9 ଅଧ୍ୟାୟ 32 ରୁ 35 ଏଇ 4ଟି ଶ୍ଳୋକ ଯେଉଁ ଦେଇଦେଲେ ଭଗବାନ, ସେଥିରେ ସବୁ ଜ୍ଞାନ ଦେଇଦେଲେ, ଏତାବଦେବ ଜିଜ୍ଞାସନ ତତ୍ତ୍ୱ ଜିଜ୍ଞାସନାତ୍ମନା ଅନ୍ୟ ବ୍ୟତିରେକାଭ୍ୟାମ ଯତ୍ ସାତ୍ ସର୍ବତ୍ର ସର୍ବଦା, ଏତିକି ହେଉଛି ଜ୍ଞାନ, ଆଉ କିଛି ଅଧିକା ନାହିଁ। ଏଇଟାକୁ ସମସ୍ତେ ଚିନ୍ତା କରିବେ, ଜିଜ୍ଞାସା କରିବେ, ଏଇ ହେଉଛି ଲାଷ୍ଟ ଲିମିଟ୍, ଜ୍ଞାନର ଲାଷ୍ଟ ଲିମିଟ୍ ହେଉଛି ଏଇଟା। ଭଗବାନ ଦେଇଦେଲେ ସବୁ ଜ୍ଞାନ। ତେଣୁ ବ୍ରହ୍ମା ସୃଷ୍ଟି କରିବା ପାଇଁ ଆରମ୍ଭ କଲେ, ବିଭିନ୍ନ ପ୍ରକାର ସୃଷ୍ଟି କଲେ, 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କଲେ, କେତେ ପ୍ରକାର। ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କପିଳଦେବ ବର୍ଣ୍ଣନା କଲେ। ଏଇଭଳି ଭାବରେ ସୃଷ୍ଟିର ତତ୍ତ୍ୱ ବହୁତ ପ୍ରଥମେ ବର୍ଣ୍ଣନା କରାଗଲା, ବର୍ଣ୍ଣନା କରାଗଲା ପରେ ତାପରେ ସେଇଟାକୁ କେମିତି ସୃଷ୍ଟି ବିସ୍ତାର ହେଉଛି, ସ୍ୱର୍ଗ ବିସର୍ଗ ସ୍ଥାନ କେଉଁଠି କ'ଣ ସବୁ ରହିଛି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି, ସୃଷ୍ଟି ବିଷୟରେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି, ସ୍ଥାନ ବିଷୟରେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ଚନ୍ଦ୍ରକୁ ପଠାଉଛନ୍ତି, ଯାନ ପଠାଉଛନ୍ତି ଜାଣିବା ପାଇଁ, କହିକିରି କହୁନାହାନ୍ତି ଚନ୍ଦ୍ରରେ କିଛି ନାହିଁ, ବାୟୁ ପର୍ଯ୍ୟନ୍ତ ନାହିଁ, କିନ୍ତୁ ତାଙ୍କର ଯେଉଁ ଭିଡ଼ିଓ ଆଣିଛନ୍ତି ସେଇଟା ବାୟୁ ଉଡ଼ୁଛି, ପତାକା ଉଡ଼ୁଛି, ଏଇଭଳି ଭାବରେ କରିଛନ୍ତି ସବୁ ବୈଜ୍ଞାନିକ ହେଇକିରି ମଧ୍ୟ ଏଇଭଳି ଭାବରେ ତାଙ୍କର। ତେଣୁ ସ୍ୱର୍ଗ ସ୍ଥାନ ସ୍ୱର୍ଗ କ'ଣ ସ୍ୱର୍ଗ ବିସର୍ଗ ସେ ସ୍ଥାନ ପୋଷଣ, ଭଗବାନ ତାଙ୍କର ଭକ୍ତମାନଙ୍କୁ ପୋଷଣ କରନ୍ତି, ତାଙ୍କୁ ତାଙ୍କୁ ପୋଷଣ ମାନେ ପାଳନ କରନ୍ତି, ତାଙ୍କୁ ପୋଷଣ କରନ୍ତି, ଯେମିତି ଅଜାମିଳ, ତାପରେ ଯେଉଁ ରହିଛନ୍ତି କ'ଣ ତାଙ୍କ ନା ବିଶ୍ୱରୂପ ଯେଉଁ ହେଲେ ଏ ନାଇଁ ହଁ ତୋଷ୍ଟା, ଏମାନେ ସବୁ ପାଳନ କରୁଛନ୍ତି ଭଗବାନ, ଚିତ୍ରକେତୁ ଏମାନେ ସବୁ ପାଳନ କରୁଛନ୍ତି। ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କଲା ପାଳନ ତତ୍ତ୍ୱ, ପୋଷଣ, ମୁକ୍ତୟ, ଉତି, ଉତି ହେଉଛି କର୍ମ ବାସନା। ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଗଲା ମନ୍ୱନ୍ତର, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଗଲା, ନବମରେ ଈଶାନୁ କଥା, ଭଗବାନଙ୍କର ଯେଉଁ ରହିଛି କ୍ଷତ୍ରିୟ ବଂଶ ସବୁ ରହିଛି, ଚନ୍ଦ୍ରବଂଶ ସୂର୍ଯ୍ୟବଂଶ ଏମାନଙ୍କର ଯେଉଁ ରହିଛି ଭଗବାନ ତାଙ୍କ ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଗଲା। ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ, ସବୁକିଛିକୁ ଏଇ ଏଇ 9ଟି ତତ୍ତ୍ୱ ଯେଉଁ ରହିଛି ଏଇ ଭଗବାନଙ୍କ ଉପରେ ସବୁ ଆଶ୍ରୟ କରିଛନ୍ତି, ଆଶ୍ରୟ ତତ୍ତ୍ୱ। ଦଶମ ସ୍କନ୍ଧ ଆମେ ବର୍ତ୍ତମାନ ଆଶ୍ରୟ ତତ୍ତ୍ୱ ଶୁଣୁଛେ, ଦଶମ ସ୍କନ୍ଧ କଥା 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏକାଦଶ ସ୍କନ୍ଧରେ ଭଗବାନ କେମିତି ମୁକ୍ତି ଭୌତିକ ଜଗତ ତତ୍ତ୍ୱକୁ ଦିଆଯାଇଛି, ତତ୍ତ୍ୱ ଜାଣିଲେ ଆମେ ଭୌତିକ ଜଗତରୁ ଉଦ୍ଧାର ପାଇପାରିବା। ଏବଂ ଅନ୍ତିମଟା ହେଉଛି ନିରୋଧ ବା ପ୍ରଳୟ, ଦ୍ୱାଦଶ ସ୍କନ୍ଧରେ ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ସ୍ୱର୍ଗଠୁ ଆତ୍ମସୃଷ୍ଟ ଇଦମ୍ ବିଶ୍ୱମ୍, ଭଗବାନ ନିଜେ ତାଙ୍କର ଶକ୍ତି ଦ୍ୱାରା ଏସବୁ ସୃଷ୍ଟି କରୁଛନ୍ତି। ଆତ୍ମସୃଷ୍ଟ ଇଦମ୍ ବିଶ୍ୱମ୍ ଅନ୍ୱା ବିଶ୍ୱସ୍ୱ ଶକ୍ତି ବି, ଏବଂ ଭଗବାନ ଯଦି ପ୍ରବେଶ ନ କରିବେ ତାହେଲେ ମଧ୍ୟ ଏ କିଛି କାର୍ଯ୍ୟ କରିପାରିବ ନାହିଁ, ସେଇଟା ସେମିତି କୁହାଯାଇଛି ତୃତୀୟ ସ୍କନ୍ଧ 26 ଅଧ୍ୟାୟରେ। ନୋଦ ତିଷ୍ଠ ତଦା ବିରାଟ, ବିରାଟ ପୁରୁଷ ଯେଉଁ ହେଲେ ବହୁତ ଜଗଦଣ୍ଡ ଯେଉଁ ସୃଷ୍ଟି ହେଲା ସେ ଉଠିପାରୁନଥିଲେ, ସେଇଭଳି ଭାବେ ପଡ଼ିକି ରହିଥିଲେ, କିନ୍ତୁ ଭଗବାନ ଯେତେବେଳେ ପ୍ରବେଶ କଲେ ତାପରେ ସେ ବିରାଟ ପୁରୁଷ ଉଠିଲେ, ତାଙ୍କ ଭିତରେ ସବୁ ସୃଷ୍ଟି ଜାତ ହେଲା। ଅନ୍ୱା ବିଶ୍ୱାସ ନିଜ ଶକ୍ତି ଦ୍ୱାରା ଭଗବାନ ପ୍ରବେଶ କରୁଛନ୍ତି, ଭଗବାନ ଆଉ କେଉଁଠୁ ଶକ୍ତି ପାଇକିରି ଏସବୁ କଲେ ତା ନୁହଁ, ତାଙ୍କର ନିଜସ୍ୱ ଶକ୍ତି ବି, ତାଙ୍କର ସବୁ ନିଜ ଶକ୍ତି, ଆମେ ଯେଉଁ ଶକ୍ତି ପାଉଛେ ଭଗବାନ ସେ ଶକ୍ତି ପ୍ରଦାନ କରୁଛନ୍ତି। ଭଗବତ ଆମର କୁହାଯାଇଛି କ'ଣ ଶକ୍ତି ଯେଉଁମାନେ ଅଛନ୍ତି ଯେଉଁ ବଳବାନ ବଳଂ ବଳବତାନ ଚାହଂ, ଯେଉଁ ବହୁତ ବଡ଼ ଶକ୍ତିମାନ ବ୍ୟକ୍ତି ଅଛନ୍ତି ବା ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛନ୍ତି ଭଗବାନ। ଭଗବାନ ଯଦି ବଳକୁ ନେଇଯିବେ ତାହେଲେ ତାଙ୍କର ଆଉ ପାରାଲିସିସ୍ ହେଇଗଲା, ଆଉ କିଛି କରିପାରିବେ ନାହିଁ, ହାତକୁ ଭାବୁଛନ୍ତି ମୋ ହାତ ମୁଁ ସବୁ କରୁଛି, କିନ୍ତୁ ଯେତେବେଳେ ନେଇଯିବେ ବଳଟି ନେଇଯିବେ ହାତ ଉଠିପାରିବ ନାହିଁ, ହାତ ହଲିପାରିବ ନାହିଁ, ବିନା ଅନୁମତିରେ ପବନ ମଧ୍ୟ ହେଇପାରିବ ନାହିଁ, ଘାସ ପତ୍ରଟି ମଧ୍ୟ ହଲିପାରିବ ନାହିଁ। ଆମେ କହୁଥିଲୁ ସେଦିନ ଉପନିଷଦରେ ଶିଶୁ ଗଳ୍ପଟି ଅଛି। ତେଣୁ ଭଗବାନ ପ୍ରବେଶ କରୁଛନ୍ତି, ପ୍ରବେଶ ସବୁଠାରେ ଭଗବାନ ଅଛନ୍ତି, ଇଏତେ ବହୁଧା ବ୍ରହ୍ମନ୍, ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଏକ ହେଲେ ମଧ୍ୟ ଯେଉଁ କୁହାଗଲା ବ୍ରହ୍ମ ସଂହିତାରେ ଅଦ୍ୱୈତ ଅଚ୍ୟୁତ ମନାଦି ମନନ୍ତ ରୂପ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂ ଚ ବେଦେଷୁ ଦୁର୍ଲଭ ମଧୁର୍ଲଭ ମାତୃ ଭକ୍ତୌ ଗୋବିନ୍ଦ ମାଧୁ ପୁରୁଷଂ ତମହଂ ଭଜାମି। ଅଦ୍ୱୈତ ସେ ଦୁଇ ନୁହଁ ଏକ, ସିଏ ଅଦ୍ୱୈତ ଅଚ୍ୟୁତ, ତାଙ୍କର କେବଳ ଚ୍ୟୁତି ହୁଏ ନାହିଁ, ତାଙ୍କର କେବଳ ପତନ ହୁଏ ନାହିଁ, ଅନନ୍ତ ରୂପ ନିଜକୁ ବିସ୍ତାର କରିଛନ୍ତି। ଭାଗବତରେ ବର୍ଣ୍ଣନା କରାଯାଇଛି, ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ଅବତାରା ହିଁ ଅସଂଖ୍ୟା, ଏତେ ଅବତାର ଅଛନ୍ତି ଆମେ ସଂଖ୍ୟା ଗଣିପାରିବା ନାହିଁ। ପ୍ରତିଦିନ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସୁଛନ୍ତି, 14 ଜଣ ମନ୍ୱନ୍ତର ଅବତାର ଆସୁଛନ୍ତି, 14 ଜଣ ମନୁ ବ୍ରହ୍ମାଙ୍କର ଗୋଟିଏ ଦିନରେ, 30 ଦିନରେ ଗୋଟିଏ ମାସରେ 30 × 14 420 ଅବତାର ଆସିଲେ, ମନ୍ୱନ୍ତର ଅବତାର ଖାଲି, ଅନ୍ୟ ଅବତାର ସବୁ ରହିଛନ୍ତି। ହଁ, ବର୍ଷକରେ 420 × 12 ଆଉ 100 ବର୍ଷରେ କେତେ ହେଲାଣି ହିସାବ କରନ୍ତୁ। ହଁ, ଏଇଭଳି ଭାବରେ କେତେ ପ୍ରକାର ଅବତାର ରହିଛନ୍ତି, ଗୁଣ ଅବତାର, ତାପରେ ପୁରୁଷ ଅବତାର, ତାପରେ ଯୁଗ ଅବତାର, ମନ୍ୱନ୍ତର ଅବତାର, ଶକ୍ତାବେଶ ଅବତାର, ଏଇଭଳି ଭାବରେ ଅବତାର ଅସଂଖ୍ୟା, ସଂଖ୍ୟା ନାହିଁ, କେତେ ପ୍ରକାର ଅବତାର ଅଛନ୍ତି ଭଗବାନଙ୍କର, ଗଣି ହେବ ନାହିଁ। ତେଣୁ ଅବତାର ବାଦ ପୁଣି ରହିଛନ୍ତି ବିଭୂତି ସବୁ ରହିଛନ୍ତି, ବିଭୂତି ଅନେକ ପ୍ରକାର ବିଭୂତି ଅଛନ୍ତି, ଏକାଦଶ ସ୍କନ୍ଧରେ, ଏକାଦଶ ଅଧ୍ୟାୟ ଭଗବତ ଗୀତାରେ ଏବଂ ଭାଗବତମରେ ଏକାଦଶ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ଏ ବିଭୂତି ମାନଙ୍କ ବିଷୟରେ କହିଛନ୍ତି ସବୁ। ଏବଂ ବିଭୂତିମାନ ବିଷୟରେ କହି କହୁଛନ୍ତି ଅବତାର, ଏଇ ଯେଉଁ ବିଭୂତି ରହିଛନ୍ତି, ଇଏ ନାନ୍ତୋସ୍ତି ମମ ଦିବ୍ୟାନାଂ ବିଭୂତିନାଂ ଚ ପରନ୍ତବ, ଏ ବିଭୂତିମାନଙ୍କର ଅନ୍ତ ନାହିଁ, ଏ ସତୁ ଉଦ୍ଦେଶ୍ୟ ଭକ୍ତ ବିଭୂତି ବିସ୍ତରମୟା। ଏ କେବଳ ସଂକ୍ଷେପରେ ମୁଁ କହିଲି, ନହେଲେ ବିଭୂତି ଅନେକ ବିସ୍ତାର ଶେଷ ହେବ ନାହିଁ। ଯଦି କହିଥାନ୍ତେ ଭଗବାନ ସବୁ ବିଭୂତିମାନଙ୍କ ବିଷୟରେ କୁହନ୍ତୁ, ଯଦି କହିବେ ଅର୍ଜୁନ, ତାହେଲେ ଏ ପର୍ଯ୍ୟନ୍ତ ମଧ୍ୟ କଥା ଚାଲିଥାନ୍ତା, ସରିବ ନାହିଁ। ଯେମିତି ଅନନ୍ତଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି ଶେଷ ହେଉ ନାହିଁ, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଉ ନାହିଁ। ଅନନ୍ତଦେବ କହିଥିଲେ, ମୁଁ କେତେ ଦିନ ପର୍ଯ୍ୟନ୍ତ ଧାରଣ କରିବି, ନା ତୁମେ ମୋର ଗୁଣ ଶେଷ ହୋଇଗଲା ପରେ ତୁମେ ଆଉ ଗୋଟେ ଜଣେ ବ୍ୟବସ୍ଥା କରିଦେବା, ଆଉ ଜଣେ ଧାରଣ କରିବ ଭୌତିକ ଜଗତକୁ, ଭୌତିକ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି ନା। ଧାରଣ କରିବା ପୂର୍ବରୁ ପଚାରିଥିଲେ ସେ କଥା, ପ୍ରଭୁ କେତେ ଦିନ ମୁଁ ଏଇଟା ଧାରଣ କରିବି, ନା ତୁମେ ସେତିକି ଦିନ ଧାରଣ କରିବ ଯେତିକି ଦିନ ପର୍ଯ୍ୟନ୍ତ ମୋର କଥା ସରିବ, ତୁମର କଥା କହୁଛ ତ, ମୋ କଥା ଗୁଣଗାନ କରୁଛ 1000 ମୁଖରେ, ଯେତେବେଳେ ସରିଯିବ ସେତେବେଳେ ମୁଁ ଆଉ ଗୋଟେ ବ୍ୟବସ୍ଥା କରିଦେବି, ଆଉ ଜଣେ ବ୍ୟବସ୍ଥା କରିଦେବି ଧରିବି। ଆଉ ଭଗବାନଙ୍କର ଗୁଣ ଶେଷ ହେଉ ନାହିଁ। ତେଣୁ ଭଗବାନ ୟଦା ବହୁଧା ବ୍ରହ୍ମନ୍, ନିଜକୁ ବିସ୍ତାର କରି ଅନେକ ପ୍ରକାର ବିସ୍ତାର କରିଛନ୍ତି, ଗନ୍ଧର୍ବ, କିନ୍ନର ଇତ୍ୟାଦି ଭଗବାନ ସବୁ ଯୋନିରେ ଆସୁଛନ୍ତି ଭଗବାନ, ବା ଏଇ ଯେଉଁ ସବୁ ଶରୀର ସବୁ ରହିଛି, ଶରୀର ଭିତରେ ମଧ୍ୟ ଭଗବାନ ପ୍ରବେଶ କରିଛନ୍ତି। ଏ ଶରୀର ଭିତରେ ଯଦି ଭଗବାନ ନଥାନ୍ତେ ଆମେ କ'ଣ ରହିପାରିଥାନ୍ତେ? ଭଗବାନ ଆମେ କ'ଣ ରହିଛି ବିସ୍ତାର, କୀଟରେ ମଧ୍ୟ ଭଗବାନ ରହିଛନ୍ତି, ତାର ହୃଦୟରେ ଭଗବାନ ଅଛନ୍ତି, ଏବଂ ସେ ଜୀବ ମଧ୍ୟ ରହିଛି, ଆତ୍ମା ମଧ୍ୟ ରହିଛି, ଆତ୍ମା ପରମାତ୍ମା ଦୁଇ ଜଣ ଯାକ ରହିଛନ୍ତି, ମିଶିକି ରହିଛନ୍ତି। ଦାସ ଯୁଜା ସଖାୟା ସମାନ ବୃକ୍ଷ ସଜାତେ, ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଲା ଭଳିଆ ଏଇଭଳି ଭାବରେ ସମସ୍ତଙ୍କ ହୃଦୟ ରହିଛି, ହାର୍ଟ ରହିଛି, ଏବଂ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଜୀବ ରହିଛି, ଜୀବ ପକ୍ଷୀ ରହିଛି, ଭଗବାନ ପକ୍ଷୀ ରହିଛନ୍ତି, ଏଇଭଳି ଭାବରେ ରହିଛନ୍ତି। ସେତେଦିନ ପର୍ଯ୍ୟନ୍ତ ରହିବେ, ଯେତେଦିନ ପର୍ଯ୍ୟନ୍ତ ଜୀବ ଉଦ୍ଧାର ନ ହେବ ସେତେଦିନ ପର୍ଯ୍ୟନ୍ତ ରହିବେ ସେ ଭଗବାନ, ଇଏ ଭଗବାନଙ୍କ କୃପା। ହଁ, ଏଇଭଳି ଭାବରେ ଶ୍ରୁତ୍ୟ ପ୍ରତ୍ୟକ୍ଷ ଗୋଚରମ, ଶାସ୍ତ୍ରରେ ସେ କଥା କୁହାଯାଉଛି, ଆମେ ପ୍ରତ୍ୟକ୍ଷ ମଧ୍ୟ ଯଦି ଚିନ୍ତା କରିବା, ଜଳର ରସ କେଉଁଠୁ ଆସିଲା? ଭଗବାନ କହିଲେ ନା ଏ ପ୍ରତ୍ୟକ୍ଷ, ଏଇଭଳି ଭାବରେ ଯଦି ଆମେ ପ୍ରତ୍ୟକ୍ଷ ଅନୁଭୂତି କରିବା, ଆସ୍ତେ ଆସ୍ତେ ଭଗବାନ ଦର୍ଶନ କରିପାରିବା। ରସମ ଅପସୁ କୌନ୍ତେୟ ପ୍ରଭାସ୍ମି ସୂର୍ଯ୍ୟ, ପ୍ରଭା ଯେଉଁ ରହିଛି, ଦିନରେ ସୂର୍ଯ୍ୟକୁ ଦେଖୁଛେ, ସନ୍ଧ୍ୟାବେଳେ ଚନ୍ଦ୍ରକୁ ଦେଖୁଛେ, ତାର ଯେଉଁ ଆଲୋକ ରହିଛି, ଆଲୋକ କେଉଁଠୁ ଆସିଲା? ଭଗବାନ କହିଲେ ମୁଁ ହେଉଛି ସେଇ ପ୍ରଭାସ୍ମି ସୂର୍ଯ୍ୟ, ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦରେ ସେ ହେଉଛନ୍ତି ପ୍ରଣବ, ଓଙ୍କାର ଶବ୍ଦ କି ଆକାଶରେ, ଏଇ ଯେଉଁ ଶବ୍ଦ ରହୁଛି, ଏଠି ଆକାଶ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି। କ'ଣ ସେ ଗୀତ ରହିଛି ନାଇଁ, ଗୋଟେ ଆଗରେ ଓଡ଼ିଆରେ ଗୀତ ଗୋଟେ ରହିଛି, କ'ଣ ବନଗିରି ଆକାଶ ତବ ଲୀଳା ସବୁଠାରେ ପ୍ରକାଶ, ସେ ଯେଉଁ ଗୀତଟି କ'ଣ ସେଇଟା ଆହେ ଦୟାମୟ ବିଶ୍ୱ ବିହାରୀ ଘେନ ଦୟା ବହି ମୋର ଗୁହାରି, ଜଳ ସ୍ଥଳ ବନଗିରି ଆକାଶ ତୁମ୍ଭ ଲୀଳା ସବୁଠାରେ ସବୁଠାରେ ପ୍ରକାଶ। ଯେ ଭକ୍ତ ନୁହଁ, ସେ ଭକ୍ତ ନହେଇକି ଏ ଗୀତ ବୋଲୁଛନ୍ତି, ଆଉ ଭକ୍ତ କଥା କ'ଣ କହିବା। ଏଇଭଳି ଭାବରେ ଆମର ଆଜି ଯେଉଁ ପ୍ରସାଦ ରହିଛି, ଦୁଇ ଜଣ ପ୍ରସାଦ ଦେଇଛନ୍ତି, ସକାଳ ପ୍ରସାଦ ସନ୍ଧ୍ୟାବେଳ ପ୍ରସାଦ, ତେଣୁ ତାଙ୍କ ଉଦ୍ଦେଶ୍ୟରେ ଆମେ ଟିକେ କୀର୍ତ୍ତନ କରିବା, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଶ୍ୟାମ୍ବେଦ୍କର ଭକ୍ତ କି, ଗୋପ୍ରମାନ୍ଦେ।